ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଆଜି ପହିଲା ଖେପ ସାଧାରଣ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପହିଲା ଖେପ ନିର୍ବାଚନ ଲାଗି କୋରାପୁଟ, କଳାହାଣ୍ଡି, ବରହମପୁର, ନବରଙ୍ଗପୁର ଇ ଚାରିଟା ଲୋକସଭା ଆସନ୍ତି 38 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ସେନ୍ତା ଇ ଚାରିଟା ଲୋକସଭା ଆସନ ଅଧୀନ ଥିବା 28 ବିଧାନସଭା ଆସନ ଲାଗି 266 ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାର ବେଳେ ଯାଞ୍ଚ ଉତ୍ତରୁ 256 ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଇନ ଜନୀୟ ଦିଆଯାଇପାରେ ଯେ ଆଇବା କାଲି ତକ୍ ଇ ପହିଲା ଖେପର ନିର୍ବାଚନ ଲାଗି ଦାଖଲ ପ୍ରାର୍ଥୀପତ୍ର ଫେରାଇ ନିଆଯାଇପାରବା। ଆଇବା ମେ ମାସର 13 ଦିନ ଇ ପହିଲା ଖେପର ଭୋଟ୍ ହେବା। ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତ ନ ଆଇବେ। ଶ୍ରୀ ନଡ୍ଡା ନବରଙ୍ଗପୁର ଆର୍ ବରହମପୁର ଲୋକସଭା କ୍ଷେତ୍ର ନ ଦଳୀୟ ପ୍ରଚାରଥୀ ସାମିଲ ହେବେ। ଶ୍ରୀ ନଡ୍ଡା ବରହମପୁର ସହରର ଆମ୍ବପୁଆ ବିବେକ ବିହାରଠାରେ ଗୋଟିଏ ବିଶାଳ ଜନସଭାକେ ସମ୍ବୋଧନ କରବାର ସହିତ ନବରଙ୍ଗପୁର ଲୋକସଭା କ୍ଷେତ୍ର ନଭିଲ୍ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ସେନ୍ତା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଭିଲ୍ ଆଜି ଓଡ଼ିଶା ଗସ୍ତି ଆସିକରି ଦଳର ପ୍ରଚାର କାମଥି ସାମିଲ ହେବେ। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ସାଲେପୁର ନିର୍ବାଚନ ମଣ୍ଡଳୀର ସତ୍ୟଭାମା ପୂର୍ଣ୍ଣ ଉତ୍କଳଗର ମଧୁସୂଦନ ଦାସଙ୍କର ଜନ୍ମ ଜାଗାକେ ଯିବା ସାଙ୍ଗେ ନିଶ୍ଚିନ୍ତ କୋହଲି ବ୍ଲକର କୁଲିଆ ପଡ଼ିଆନ ସାଧାରଣ ସଭାକେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଉତ୍କଳଗର ମଧୁସୂଦନ ଦାସଙ୍କର ଆଜି 176 ନମ୍ବର ଜୟନ୍ତୀ। ଏହି ଅବସରରେ ସାରା ରାଜ୍ୟ ଆଜି ଆଇନଜୀବୀ ଦିବସ ପାଳନ କରାଯାଉଛି। ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଆଉ ଗୌରବ। ଉତ୍କଳ ଗୌରବ ମଧୁବାବୁଙ୍କର ସ୍କୃତିକେ ସମ୍ମାନ ଦେବାର ସହିତ ତାଙ୍କର କାମମାନଙ୍କୁ ଆଇବା ପିଢ଼ି ଲାଗି ସୁରକ୍ଷିତ ରଖବାରକେ ସରକାରୀ ସ୍ତରଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ସାଧାରଣ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବାର ଦୁଇଜଣ ବରିଷ୍ଠ ଅଧିକାରୀ ଶଶିକାନ୍ତ ସିଂ ଆର୍ କ୍ରିଷ୍ଣମୂର୍ତ୍ତି ଏଟି ଝାରସୁଗୁଡ଼ା ପହଞ୍ଚିକରି ଜିଲ୍ଲାର ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରିଛନ୍। ଝାରସୁଗୁଡ଼ା ଜିଲ୍ଲାର ବରଗଡ଼ ସଂସଦୀୟ କ୍ଷେତ୍ରର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶଶିକାନ୍ତ ସିଂ ଆର୍ ଜିଲ୍ଲାର ଦୁଇ ବିଧାନସଭା କ୍ଷେତ୍ର ଝାରସୁଗୁଡ଼ା ଓ ବ୍ରଜରାଜନଗରର ଖର୍ଚ୍ଚ ପର୍ଯ୍ୟବେକ୍ଷକ କ୍ରିଷ୍ଣମୂର୍ତ୍ତି ଏଟି ଗଲାକାଲି ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟନ ବୈଠକ କରିଥିଲେ। ସେମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକା ଅନୁସାରେ ଯେନ୍ତା ନିର୍ବାଚନ ମୁକ୍ତ ଅବାଧ ଆର୍ ସ୍ୱଚ୍ଛତାର ସଙ୍ଗେ ହେବା ସେଥିଲାଗି ଯତ୍ନ କରବାରକେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି ଜିଲ୍ଲାପାଳ ଆବୋଲି ସୁନୀଲ ନରମଣେ ଆର୍ ଏସ୍ପି ସ୍ମିତ୍ ପି ପରମାର ଉପସ୍ଥିତ ରହିକରି ଜିଲ୍ଲାର ନିର୍ବାଚନ ପରିଚାଳନା ବାବଦେ ଦୁଇ ପର୍ଯ୍ୟବେକ୍ଷକଙ୍କୁ ଜଣାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆର୍ ସୋନପୁର ବିଧାନସଭା କ୍ଷେତ୍ରର ଭୋଟ୍ ଲାଗି ଗଲା 26 ବିଜ୍ଞପ୍ତି ବାହାରିଥିବାର ବେଳେ ଏବତକ୍ ଜଣେଇ ହେଲେ ପ୍ରାର୍ଥୀ ନାମାଙ୍କନ ନାଇଁ କରି ସେଆଡ଼େ ଗଲାକାଲି ନିର୍ବାଚନ ଆୟୋଗ ନିଯୁକ୍ତି କରିଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି ସାହାକାର ଜିଲ୍ଲାର ନିର୍ବାଚନ ପରିଚାଳନାରେ ନିୟୋଜିତ ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରିଥିଲେ। ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ହୋଇଥିବା ବୈଠକଟି ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ଅନ୍ୟ ଦାସ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାର ନିର୍ବାଚନ ପରିଚାଳନା ପ୍ରସ୍ତୁତି ବାବଦେ ଜଣାଇଥିଲେ। ବୈଠକଟି ଏସ୍ପି ୟଶ ପ୍ରତାପ ଶ୍ରୀମଲ ଆର୍ ଦୁଇ ବିଧାନସଭା କ୍ଷେତ୍ର ରିଟର୍ଣ୍ଣିଂ ଅଫିସରଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାର ଭୋଟ୍ ଲାଗି ତାଲିମ କାର୍ଯ୍ୟକ୍ରମଟି ଅନୁପସ୍ଥିତ ଥିବା 111 ଜଣ କର୍ମଚାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍। ଦୁଇଦିନ ଭିତରେ ଏହି ନୋଟିସ୍ର ଉତ୍ତର ରଖବାର ସଙ୍ଗେ ଆଜି ସକାଳର 8 ବରଗଡ଼ର ପାର୍ବତୀଗିରି ମହିଳା କଲେଜ ନ ହେବାରକେ ଥିବା ତାଲିମ କାର୍ଯ୍ୟକ୍ରମଟି ଉପସ୍ଥିତ ରହିବାରକେ ଏହି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁରର 8 ବଛିରିକିଆ ସମାବର୍ତ୍ତନ ଉତ୍ସବ ଆଜି ବସନ୍ତପୁରନ ଥିବା ଆଇଆଇଏମ୍ର ନୂଆ କ୍ୟାମ୍ପସ୍ ଅଡିଟୋରିୟମ୍ ନ ହେବା। ଆଇଆଇଏମ୍ ସମ୍ବଲପୁରର ବୋର୍ଡ ଅଫ୍ ଗଭର୍ଣ୍ଣରର ଚେୟାରପର୍ସନ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କର ଉପସ୍ଥିତିଟି ହେବାରକେ ଥିବା ଉତ୍ସବନ ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆର୍ ସିଇଓ ଚନ୍ଦ୍ରଶେଖର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଏବଂ ମେ 1 ତକ୍ ଜବର ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ସୂଚନା ଅନୁସାରେ ଏବେ 48 ଭିତରେ ରାଜ୍ୟର କେତେ ଜାଗାନ ଦିନର ତାତି ଆହୁରି 2 ତକ୍ ବଢ଼ବାର ଅନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାନ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅତ୍କାର ରହିବା, ଅଲଗା ଜିଲ୍ଲାମାନଙ୍କେ ଭିଲ୍ ଆର୍ଦ୍ରତା ରହିବା। ଜବର ଗ୍ରୀଷ୍ମ ପ୍ରବାହର ଲାଗି ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ଅନୁଗୁଳ ସହିତ 12 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ହେନ୍ତା ସମୁଦ୍ରକୁଲିଆ ଜିଲ୍ଲା ସହିତ ବରଗଡ଼, ଦେବଗଡ଼, ସୋନପୁର ଆର୍ କଲାହାଣ୍ଡି ଜିଲ୍ଲାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଦିନର 11-3 ବଜେ ଭିତରେ ଦରକାର ନେଇଥିଲେ ଘରୁ ନେଇ ବାହାରବାର ସାଙ୍ଗେ ଗର୍ଭବତୀ, ହୃଦରୋଗୀ, ଛୋଟ ଛୁଆ, ବୟସ୍କ ବ୍ୟକ୍ତିମାନେ ସତର୍କ ରହିବାରକେ ପରାମର୍ଶ ଦିଆଯାଇଛି। ଏଛନ୍ତି ରାଞ୍ଚଲିକ ଖବର ଶେଷ ହେଲା। ଆରବେଳ ରାଞ୍ଚଲିକ ଖବର ଶୁଣିପାରିବେ ରାତି 7:02। ଜୁହାର।